ਆਕਾਸ਼ਵਾਣੀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ହରିୟାଣା ବିଧାନସଭାର ନିର୍ବାଚନ ତାରିଖ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ। ଆସନ୍ତା ଅକ୍ଟୋବର 5 ତାରିଖରେ ହେବ ମତଦାନ। ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଆଗାମୀ 5 ବର୍ଷ ମଧ୍ୟରେ 10ଟି ନୂତନ ଆୟୁଷ ପ୍ରତିଷ୍ଠାନ ଖୋଲାଯିବ କହିଲେ ବିଭାଗୀୟ ମନ୍ତ୍ରୀ। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ। ଏବଂ ପ୍ୟାରିସ୍ ପାରାଲମ୍ପିକ୍ କ୍ରୀଡ଼ାରେ 10 ମିଟର ଏୟାର ପିସ୍ତଲ ଚାଳନା ପ୍ରତିଯୋଗିତା ଫାଇନାଲ୍ ମ୍ୟାଚ୍ରେ ବ୍ରୋଞ୍ଜ ପଦକ ଜିତିଲେ ରୁବିନା ଫ୍ରାନ୍ସିସ୍। ନିର୍ବାଚନ ଆୟୋଗ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଅକ୍ଟୋବର 1 ତାରିଖ ପରିବର୍ତ୍ତେ 5 ତାରିଖରେ ଏହି ମତଦାନ ଅନୁଷ୍ଠିତ ହେବ। ଅକ୍ଟୋବର 4 ତାରିଖ ପରିବର୍ତ୍ତେ 8 ତାରିଖରେ ଭୋଟ୍ ଗଣତି କରାଯିବ। ସେହିପରି ଜାମ୍ମୁ କାଶ୍ମୀରରେ ମଧ୍ୟ ଭୋଟ୍ ଗଣନା ଅକ୍ଟୋବର 8 ତାରିଖରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 3ଟି ନୂତନ ବନ୍ଦେ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତର ଅଭିଯାନକୁ ସାକାର କରିବା ପାଇଁ ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ମିରଟ ଲକ୍ଷ୍ନୌ, ମଦୁରାଇ ବେଙ୍ଗାଲୁରୁ ଏବଂ ଚେନ୍ନାଇ ନାଗରକୋଇଲ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ କରିବ। ଏହି ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେବା ସହ ଉତ୍ତରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକର ଲୋକମାନେ ଉପକୃତ ହେବେ। ଏହି ଟ୍ରେନ୍ ଚଳାଚଳ ଦ୍ୱାରା ସାଧାରଣ ଯାତ୍ରୀଙ୍କ ସମେତ ବ୍ୟବସାୟୀ, ବୃତ୍ତିଧାରୀ ଓ ଛାତ୍ରଛାତ୍ରୀମାନେ ସୁବିଧାରେ ଯାତାୟତ କରିପାରିବେ। ସୂଚନା ଅନୁଯାୟୀ ମିରଟ ସିଟି ଲକ୍ଷ୍ନୌ ବନ୍ଦେ ଭାରତ ଯାତ୍ରୀମାନଙ୍କୁ ବର୍ତ୍ତମାନ ଚଳାଚଳ କରୁଥିବା ଦ୍ରୁତଗାମୀ ଟ୍ରେନ୍ ତୁଳନାରେ ପ୍ରାୟ 1 ଘଣ୍ଟା କମ୍ ସମୟରେ ପହଞ୍ଚାଇ ପାରିବ। ସେହିଭଳି ଚେନ୍ନାଇ ଏଗ୍ମୋର୍ ନାଗରକୋଏଲ୍ ବନ୍ଦେ ଭାରତ ଏବଂ ମଦୁରାଇ ବେଙ୍ଗାଲୁରୁ ବନ୍ଦେ ଭାରତ ଯାତ୍ରା ସମୟ ହ୍ରାସ କରିବ ବୋଲି ଜଣାପଡ଼ିଛି। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱାଧୀନତା ପରେ ରେଳ କ୍ଷେତ୍ରରେ ଜ୍ଞାନକୌଶଳର ଉପଯୋଗ ଏବଂ ପୁଞ୍ଜିନିବେଶର ଅଭାବ ଦେଖାଯାଇଥିଲା। ଦଶନ୍ଧି ଧରି ଏଥିରେ କୌଣସି ସୁଧାର ଆସିନଥିଲା। ସେ କହିଛନ୍ତି, ରେଳ ବିଭାଗ ହେଉଛି ଏକ ବୈଷୟିକ ପ୍ରତିଷ୍ଠାନ ଯାହାକୁ ରାଜନୀତିକରଣ କରାଯାଇ ଆସୁଥିଲା, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ ଆଣିପାରିଛନ୍ତି। ରେଳ ସେବାକୁ ଅଧିକ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଏ କ୍ଷେତ୍ରରେ 10 ଗୁଣ ଅଧିକ ଅନୁଦାନ ବୃଦ୍ଧି କରିବା ସହ ନୂତନ ଜ୍ଞାନକୌଶଳର ପ୍ରୟୋଗ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ 31,180 କିଲୋମିଟର ନୂତନ ରେଳ ଲାଇନ୍ ନିର୍ମାଣ ହେବା ସହ ପ୍ରତ୍ୟେକ ଦିନ 14 କିଲୋମିଟର ବ୍ୟାପ୍ତ ରେଳ ଲାଇନ୍ ନିର୍ମାଣ ହେଉଥିବା ମନ୍ତ୍ରୀ କହିଛନ୍ତି। ସ୍ୱାଧୀନତାଠାରୁ 2014 ପର୍ଯ୍ୟନ୍ତ ମାତ୍ର 21,000 କିଲୋମିଟର ରେଳ ଲାଇନ୍କୁ ବିଦ୍ୟୁତିକରଣ କରାଯାଇଥିବା ବେଳେ ଗତ 10 ବର୍ଷ ମଧ୍ୟରେ 40,000 କିଲୋମିଟର ରେଳ ଲାଇନ୍କୁ ବିଦ୍ୟୁତକରଣ କରାଯାଇପାରିଛି। ସେ କହିଛନ୍ତି, 1,326 ରେଳ ଷ୍ଟେସନକୁ ନବୀକରଣ କରାଯାଇଥିବା ବେଳେ ଅଳ୍ପ କିଛିଦିନ ମଧ୍ୟରେ ବନ୍ଦେ ମେଟ୍ରୋ ଏବଂ ବନ୍ଦେ ସ୍ଲିପର ବ୍ୟବସ୍ଥାର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ତଥା ନୂତନ ଜ୍ଞାନକୌଶଳରେ ନିର୍ମିତ କବଚ ଯୋଜନା ସମଗ୍ର ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବ। କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭିରନ୍ନା ସୋମନ୍ନା କହିଛନ୍ତି, ବେଙ୍ଗାଲୁରୁ ମଦୁରାଇକୁ ନୂତନ ବନ୍ଦେ ଭାରତ ଟ୍ରେନ୍ର ଚଳାଚଳ ଆରମ୍ଭ ହେବା ଫଳରେ ଉଭୟ ସ୍ଥାନର ଲୋକମାନେ ଉପକୃତ ହେବେ। ଏହାର ଉଦ୍ଘାଟନୀ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ରେଳ ସେବାର ମୌଳିକ ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରେଳ ପ୍ରକଳ୍ପ ଅନୁଦାନ କରିଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା ସରକାର ରେଳ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ଆସନ୍ତା ଡିସେମ୍ବର ସୁଦ୍ଧା ପରିବର୍ଦ୍ଧିତ ପାମ୍ବନ ରେଳ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ରେଳ ପ୍ରକଳ୍ପ ଅନୁଦାନ ଦେବାରେ କୌଣସି ରାଜ୍ୟ ପ୍ରତି ପାତରଅନ୍ତର ନୀତି ଅବଲମ୍ଭନ କରିନାହାନ୍ତି ବୋଲି ସେ କହିଛନ୍ତି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ଦେଶରେ ଆଗାମୀ 5 ବର୍ଷ ମଧ୍ୟରେ 10ଟି ନୂତନ ଆୟୁଷ ପ୍ରତିଷ୍ଠାନ ଖୋଲାଯିବ। ସେ କହିଛନ୍ତି, ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ସାକାର କରିବା ପାଇଁ ଦେଶରେ ଘରେ ଘରେ ଆୟୁର୍ବେଦ ଚିକିତ୍ସା ଉପଲବ୍ଧ କରାଇବାକୁ ବଦ୍ଧପରିକର। ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଯାଦବ କହିଛନ୍ତି, ସମଗ୍ର ବିଶ୍ୱରେ ଯୋଗ ଓ ଆୟୁର୍ବେଦ ପ୍ରତି ଲୋକମାନଙ୍କ ଆସ୍ଥା ବୃଦ୍ଧି ପାଉଛି। ଦେଶରେ ଅଧିକ ଆୟୁଷ ପ୍ରତିଷ୍ଠାନ ନିର୍ମାଣ କରାଗଲେ ପାରମ୍ପରିକ ଔଷଧର ପ୍ରୟୋଗ ବୃଦ୍ଧି ପାଇବ। ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର କାର୍ଗିଲ୍ ଜିଲ୍ଲାରେ ପଶୁପାଳନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଭାଗ ପକ୍ଷରୁ ଚାରା ଉତ୍ପାଦନ ସଂରକ୍ଷଣ ଏବଂ ଏହାର ଉପଯୋଗ ଉପରେ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଦ୍ରାସ କୁର୍ବଥାଙ୍ଗ ଏବଂ ସାଙ୍କଠାରେ ଗତ ତିନିଦିନ ଧରି ଏହି ପ୍ରଶିକ୍ଷଣ ଶିବିରଗୁଡ଼ିକର ଆୟୋଜନ କରାଯାଇଥିଲା। ନୂତନ ଜ୍ଞାନକୌଶଳକୁ ଉପଯୋଗ କରି କିଭଳି ସ୍ଥାନୀୟ ଚାଷୀମାନେ ଅଧିକ ଚାରା ରୋପଣ କରି ପଶୁପାଳନ ବ୍ୟବସ୍ଥାକୁ ନିରାପଦ କରିପାରିବେ ସେ ଦିଗରେ ସେମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୁଷ୍କର୍ମ ଏବଂ ପକ୍ସୋ ମାମଲାଗୁଡ଼ିକର ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପୁଣିଥରେ ପତ୍ର ଲେଖିଛନ୍ତି। ପଶ୍ଚିମବଙ୍ଗରେ ଏ ସଂକ୍ରାନ୍ତରେ ବିଚାର ନ ହୋଇ ପଡ଼ିରହିଥିବା ମାମଲାଗୁଡ଼ିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ନିର୍ମମ ଅପରାଧଗୁଡ଼ିକର ତ୍ୱରିତ ବିଚାର କରି ପୀଡ଼ିତା ମହିଳାମାନଙ୍କୁ ଉଚିତ ନ୍ୟାୟ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି। କୋଲକାତାସ୍ଥିତ ଆର୍ଜିକର ମେଡିକାଲ କଲେଜ ଏବଂ ହସ୍କିଟାଲରେ କନିଷ୍ଠ ଡାକ୍ତରମାନେ ଆଜି ଟେଲି ମେଡିସିନ୍ ସେବା ଆରମ୍ଭ କରିଛନ୍ତି। ଏହି ସେବା ପ୍ରତ୍ୟେକ ଦିନ ସକାଳ 10:00 ଆରମ୍ଭ ହୋଇ ଅପରାହ୍ନ 2:00 ପର୍ଯ୍ୟନ୍ତ ଚାଲିବ। ତେବେ ଚଳିତ ମାସ 9 ତାରିଖରେ ଆର୍ଜିକର ହସ୍କିଟାଲରେ ଡାକ୍ତରୀ ଛାତ୍ରୀଙ୍କ ପ୍ରତି ଘଟିଥିବା ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ପ୍ରତିବାଦ କରି ଏବେ ମଧ୍ୟ କନିଷ୍ଠ ଡାକ୍ତରମାନେ ଧାରଣାରେ ବସିଛନ୍ତି। ଏହି ଘଟଣାରେ ଜଡ଼ିତ ସମସ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି। ତେବେ କୋଲକାତା ପୁଲିସ୍ ଏହି ଘଟଣାରେ ଜଡ଼ିତ ଜଣେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରିବା ପରେ ତାଙ୍କୁ ସିବିଆଇକୁ ହସ୍ତାନ୍ତର କରିଛି। ବର୍ତ୍ତମାନ ସିବିଆଇ ଏହି ଘଟଣାର ତଦନ୍ତ ଜାରି ରଖିଛି। ଲାଓର ବୋକିଓ ପ୍ରଦେଶଠାରେ ଥିବା ଗୋଲ୍ଡେନ୍ ଟ୍ରାଇଙ୍ଗେଲ୍ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଏସ୍ସିଜେଡ୍ରେ ସାଇବର ଅପରାଧରେ ଅଟକ ରଖିଥିବା 47 ଜଣ ଭାରତୀୟଙ୍କୁ ଭାରତୀୟ ଦୂତାବାସ ଉଦ୍ଧାର କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଦୂତାବାସ ପକ୍ଷରୁ କୁହାଯାଇଛି 29 ଜଣ ଭାରତୀୟଙ୍କୁ ଲାଓ କର୍ତ୍ତୃପକ୍ଷ ହସ୍ତାନ୍ତର କରିଥିବା ବେଳେ ଅନ୍ୟ 18 ଜଣଙ୍କୁ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଦୂତାବାସ ପକ୍ଷରୁ ମୁକ୍ତି କରାଯାଇଛି। ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପ୍ରଶାନ୍ତ ଅଗ୍ରୱାଲ ସମସ୍ତ ଭାରତୀୟଙ୍କ ସହ ସାକ୍ଷାତ କରିଛନ୍ତି। 30 ଜଣ ଭାରତୀୟ ସ୍ୱଦେଶ ଫେରୁଥିବା ବେଳେ ଅନ୍ୟ 17 ଜଣଙ୍କର ସ୍ୱଦେଶ ଫେରିବା ବ୍ୟବସ୍ଥା କରାଯାଉଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ରୁଷର ବଚ୍କା ଜେଟ୍ସ ଭଲକାନ ନିକଟସ୍ଥ କମ୍ଚଟ୍କା ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ 22 ଜଣ ଲୋକ ନିଖୋଜ ଅଛନ୍ତି। MI-8 ହେଲିକପ୍ଟର ଉଡ଼ାଣ ସମୟରେ ଆଜି ସକାଳୁ ଯୋଗାଯୋଗ ହରାଇଥିଲା। ଫେଡେରାଲ୍ ଏୟାର ଟ୍ରାନ୍ସପୋର୍ଟ ସଂସ୍ଥା କହିଛି ଉଡ଼ାଣ ଆରମ୍ଭ ପରେ ପରେ ଏହାଠାରୁ ତାଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଉଦ୍ଧାରକାରୀ ଦଳ ନିଖୋଜ ଲୋକମାନଙ୍କୁ ଖୋଜାଖୋଜି କରିବା ଜାରି ରଖିଛନ୍ତି। ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆମ୍ ଆଦ୍ମୀ ପାର୍ଟି ଆପ୍ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଜିତେନ୍ଦ୍ର ଗୁପ୍ତାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଏକ ସ୍କାରକପତ୍ର ପ୍ରଦାନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାରର କାର୍ଯ୍ୟକାରିତାକୁ ନେଇ ବିଜେପି ଚିନ୍ତା ପ୍ରକଟ କରିଛି। ଅତ୍ୟାବଶ୍ୟକ ସେବା ଏବଂ ଦିଲ୍ଲୀର ନାଗରିକମାନଙ୍କର ସାମଗ୍ରିକ କଲ୍ୟାଣକୁ ପ୍ରଭାବିତ କରୁଥିବା ଜାତୀୟ ରାଜଧାନୀରେ ପ୍ରଶାସନର ଅବନତି ନେଇ ବିଜେପି ଅଭିଯୋଗ କରିଛି। ପ୍ୟାରିସ୍ଠାରେ ଚାଲିଥିବା ପାରାଅଲମ୍ପିକ୍ସ କ୍ରୀଡ଼ାରେ ଭାରତୀୟ ପାରା ବନ୍ଧୁକ ଚାଳକ ରୁବିନା ଫ୍ରାନ୍ସିସ୍ ମହିଳା ବର୍ଗର 10 ମିଟର ଏୟାର ପିସ୍ତଲ ଚାଳନା ପ୍ରତିଯୋଗିତାର ଫାଇନାଲ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅପରପକ୍ଷରେ ପୁରୁଷ ବର୍ଗର 10 ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ସ୍ୱରୂପ ଉନ୍ହଲକର ସେମିଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ତେବେ ଗତକାଲି ଭାରତ ବନ୍ଧୁକ ଚାଳନାରେ 3ଟି ପଦକ ହାସଲ କରିଥିଲା। ମହିଳା ବର୍ଗରେ ଅଭନୀ ଲେଖାରା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ଜିତିଥିଲେ। ପୁରୁଷ ବର୍ଗରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ହରିୟାଣା ବିଧାନସଭାର ନିର୍ବାଚନ ତାରିଖ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ। ଆସନ୍ତା 5 ଅକ୍ଟୋବର ହେବ ମତଦାନ। 3ଟି ନୂତନ ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଆଗାମୀ 5 ବର୍ଷ ମଧ୍ୟରେ 10ଟି ନୂତନ ଆୟୁଷ ପ୍ରତିଷ୍ଠାନ ଖୋଲାଯିବ କହିଲେ ବିଭାଗୀୟ ମନ୍ତ୍ରୀ। ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ପତ୍ର ଲେଖିଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ। ଏବଂ ପ୍ୟାରିସ୍ ପାରା ଅଲମ୍ପିକ୍ସ କ୍ରୀଡ଼ାରେ 10 ମିଟର ଏୟାର ପିସ୍ତଲ ଚାଳନା ପ୍ରତିଯୋଗିତା ଫାଇନାଲ୍ରେ ବ୍ରୋଞ୍ଜ ପଦକ ଜିତିଲେ ଭାରତୀୟ ଖେଳାଳି ରୁବିନା ଫ୍ରାନ୍ସିସ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ଲଗନ କରିବା ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।